ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 147ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋଜ୍ କ୍ଲିୟରାନ୍ସ ଅଥରିଟି ବୈଠକରେ 24ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ 3793 କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ 20,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବୈଠକରୁ ଜଣାପଡ଼ିଛି। ଇସ୍କାତ ଓ ଧାତୁଭିତ୍ତିକ ଶିଳ୍ପ, ନବୀକରଣଯୋଗ୍ୟ ଶିଳ୍ପ, ବ୍ୟାଟେରୀ ଗାଡ଼ି ଉପକରଣ, ବସ୍ତ୍ର ଓ ପୋଷାକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପ ପ୍ରତିଷ୍ଠା କରାଯାଇ ରାଜ୍ୟରେ ନିଯୁକ୍ତିଭିତ୍ତିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର 3 ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡ ମାଧ୍ୟମରେ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନା ଛାଡ଼ିବାର 15 ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରାମର୍ଶ, ଔଷଧ ଓ ପରୀକ୍ଷା ପାଇଁ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବୀମା ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ଅସ୍ତ୍ରୋପଚାର ହୋଇଥିବା ରୋଗୀମାନଙ୍କୁ ବିନା ମୂଲ୍ୟରେ ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ ରହିଛି। କବାଡ଼ି ଖେଳ ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଆମ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସମ୍ବଲପୁରଠାରେ ଆୟୋଜିତ ସମ୍ବଲପୁର କପ୍ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଖେଳରେ ଜୟପରାଜୟ ମୁଦ୍ରାର 2ଟି ପାର୍ଶ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ଖେଳାଳିମାନଙ୍କ ପାଇଁ 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଏବଂ ଏକ ବହୁମୁଖୀ ଷ୍ଟାଡିୟମ୍ ସହିତ ଜିଲ୍ଲାର ସମସ୍ତ 9ଟି ବ୍ଲକ୍ରେ ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ବିଗତ 8 ଦିନ ମଧ୍ୟରେ ଗତକାଲି 8ମ ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଚଳିତ ମାସ 28 ତାରିଖରେ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବ। ଭୋଟରମାନଙ୍କ ସୁବିଧା ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଃଶୁଳ୍କ ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରି ସବିଶେଷ ବିବରଣୀ ପାଇପାରିବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ 2 ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରାଇବୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣିବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ସିଲିଣ୍ଡର ଦର 29 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ ଦେଶରେ ଲାଗୁ ହେବ। ଗତ ମାର୍ଚ୍ଚ ମାସରେ ଏଲ୍ପିଜି ସିଲିଣ୍ଡର ଦର 60 ଟଙ୍କା ବୃଦ୍ଧି ପାଇଥିଲା। ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଗୁଣାତ୍ମକ ତଥା ଉଚ୍ଚମାନର ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ 13ଟି ନୂତନ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ରାଇଘର ବ୍ଲକରେ 5ଟି, ଝରିଗାଁ ବ୍ଲକରେ 6ଟି ଓ କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକରେ 1ଟି ଲେଖାଏଁ ବିଦ୍ୟାଳୟ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ଭଦ୍ରକ ଇଏନ୍ଭି ନାମକ ଏକ ସାର୍ବଜନୀନ ଅନ୍ଲାଇନ୍ ଅଭିଯୋଗ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ଜନସାଧାରଣ ପରିବେଶ ପ୍ରଦୂଷଣ, ବର୍ଜ୍ୟଜଳ ନିଷ୍କାସନ ଓ ଶିଳ୍ପଜନିତ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିପାରିବେ। ଜରାୟୁ କର୍କଟ ରୋଗର ପ୍ରତିଷେଧକ ପାଇଁ ରାଜ୍ୟବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନକୁ ଆଉ 3 ମାସ ବୃଦ୍ଧି କରାଯାଇଛି। 14ରୁ 15 ବର୍ଷ ବୟସର କିଶୋରୀମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଚଳିତ ମାର୍ଚ୍ଚ ମାସ 1ରୁ ଆରମ୍ଭ ହୋଇଥିଲା। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।